ଦିନେ ଯୀଶୁ ନାଇନ୍ ନାମକ ସହରକୁ ଯାତ୍ରା କରୁଥିଲେ, ଆଉ ତାହାଙ୍କ ସହିତ ଶିଷ୍ୟମାନେ ଓ ବହୁ ସଂଖ୍ୟକ ଲୋକ ଯାଉଥିଲେ। ଯୀଶୁ ସହର ଦ୍ୱାର ନିକଟରେ ଉପସ୍ଥିତ ହୁଅନ୍ତେ, ଦେଖିଲେ ବହୁ ସଂଖ୍ୟକ ଲୋକ ଏକ ଶବକୁ ବୋହି ନେଇ ଆସୁଅଛନ୍ତି। ସେ ସେହି ବିଧବା ସ୍ତ୍ରୀର ଏକମାତ୍ର ପୁତ୍ର। ଯୀଶୁ ସେହି ବିଧବା ସ୍ତ୍ରୀକୁ ରୋଦନ କରୁଥିବାର ଦେଖି କହିଲେ, ରୋଦନ କର ନାହିଁ। ଆଉ ଯୀଶୁ ସେହି ଶବ ନିକଟକୁ ଗଲେ, ଆଉ ଛୁଇଁଲେ, ଆଉ ଶବ ବୋହୁଥିବା ଲୋକମାନେ ଠିଆ ହେଲେ। ଯୀଶୁ ସେହି ଯୁବକକୁ କହିଲେ, ଯୁବକ, ମୁଁ କହୁଛି, ଉଠ। ଯୁବକଟି ଉଠି ବସିଲା, ଆଉ କଥା କହିବାକୁ ଲାଗିଲା। ଯୀଶୁ ସେହି ଯୁବକକୁ ତାହାର ମାତାର ହସ୍ତରେ ସମର୍ପଣ କଲେ। ଏହା ଦେଖି ସମସ୍ତ ଲୋକ ଭୟଗ୍ରସ୍ତ ହେଲେ ଓ ଈଶ୍ୱରଙ୍କ ମହିମା କୀର୍ତ୍ତନ କରୁ କରୁ କହିବାକୁ ଲାଗିଲେ, ଆମ୍ଭମାନଙ୍କ ମଧ୍ୟରେ ଜଣେ ଈଶ୍ୱରଙ୍କ ଲୋକ ଅଛନ୍ତି ଓ ଈଶ୍ୱର ଆପଣା ଲୋକମାନଙ୍କ ଉପରେ କୃପା ଦୃଷ୍ଟି କରିଅଛନ୍ତି।